ନମସ୍କାର। ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ତୃତୀୟ ପାଳିକୁ 100 ଦିନ ପୂର୍ତ୍ତି ହୋଇଛି। କେନ୍ଦ୍ର ସରକାର ଓଡ଼ିଶାରେ ବିଗତ 100 ଦିନ ମଧ୍ୟରେ କ'ଣ କାମ କରିଛନ୍ତି ତାହାର ହିସାବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜ୍ୟରେ 85,000 କୋଟି ଟଙ୍କା ରେଳ ପ୍ରକଳ୍ପ କାମ ଚାଲିଛି ଏବଂ 25,000 କୋଟି ଟଙ୍କାର ନୂଆ ରେଳ ପ୍ରକଳ୍ପ କାର୍ଯ୍ୟକୁ ମଞ୍ଜୁରୀ ମିଳିଛି ବୋଲି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ବାହାନଗା ପରି ରେଳ ଦୁର୍ଘଟଣାକୁ ରୋକିବା ପାଇଁ ଆସନ୍ତା 6 ବର୍ଷ ମଧ୍ୟରେ ରେଳରେ କବଚ ସିଷ୍ଟମ ଲଗାଯିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀଠାରେ ଏନ୍ପିଏସ୍ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ। ଓଡ଼ିଶାର ଭୁବନେଶ୍ୱର, ଢେଙ୍କାନାଳ ଏବଂ ବାଲେଶ୍ୱର ସମେତ ଦେଶର 75 ସ୍ଥାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଯୋଜନା ଅଧୀନରେ ଅଭିଭାବକମାନେ ସେମାନଙ୍କର ନାବାଳକ ପିଲାମାନଙ୍କ ପାଇଁ ବ୍ୟାଙ୍କ ଜମାଖାତା ଖୋଲି ସେଥିରେ ସଞ୍ଚୟ କରିପାରିବେ। ପିତାମାତାମାନେ ବାର୍ଷିକ 1,000 ଟଙ୍କା ନିବେଶ କରିପାରିବେ। ନାବାଳକରୁ ସାବାଳକ ହେବା ପରେ ଏହି ଆକାଉଣ୍ଟ ନିୟମିତ ଏନ୍ପିଏସ୍ ଜାତୀୟ ପେନ୍ସନ୍ ଯୋଜନା ଆକାଉଣ୍ଟରେ ରୂପାନ୍ତରିତ ହେବ। ଏହି ଯୋଜନା ମାଧ୍ୟମରେ ଅବସର ଜୀବନ ପାଇଁ ସଞ୍ଚୟ କରିବାର ସୁଯୋଗ ମିଳିବ। ଏହା ବ୍ୟତୀତ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ନାବାଳକଙ୍କ ପାଇଁ ସ୍ଥାୟୀ ଅବସର ଖାତା ନମ୍ବର, ପ୍ରାନ୍ କାର୍ଡ ବଣ୍ଟନ ପାଇଁ ଏକ ଅନ୍ଲାଇନ୍ ପ୍ଲାଟଫର୍ମର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 23 ତାରିଖ ସୋମବାର ଦିନ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଭୁବନେଶ୍ୱର ୟୁନିଟ୍ 5 ସ୍ଥିତ ବାସଭବନରେ ଜନସାଧାରଣ ଅଭିଯୋଗ ଶୁଣାଣି ହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଅଭିଯୋଗ ଶୁଣାଣି ପାଇଁ ଅନ୍ଲାଇନ୍ ପଞ୍ଜୀକରଣ ଆସନ୍ତାକାଲି ଦିନ 11ଟାଠାରୁ ଆରମ୍ଭ ହେବ। ସର୍ବାଧିକ 1,000 ଜଣ ପଞ୍ଜୀକରଣ କରିପାରିବେ। ଜନଶୁଣାଣି ପୋର୍ଟାଲ janshunaniodisha.gov.in ଏବଂ ଜନଶୁଣାଣି ମୋବାଇଲ୍ ଆପ୍ରେ ଅଭିଯୋଗକାରୀମାନେ ପଞ୍ଜୀକରଣ କରିପାରିବେ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ପକ୍ଷରୁ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ କରାଯିବ। ଏଏସ୍ଆଇର 26 ଜଣିଆ ଦଳ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହେବେ। ଶ୍ରୀଜୀଉମାନଙ୍କର ନୀତିକାନ୍ତିରେ ଆଜି କୌଣସି ପରିବର୍ତ୍ତନ ନ ହୋଇଥିଲେ ମଧ୍ୟ ବିଶେଷ ନୀତି ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍ନ 1ଟାଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ନିରୀକ୍ଷଣ କାର୍ଯ୍ୟ ଚାଲିବ। ଆଶ୍ୱିନ ମାସର କୃଷ୍ଣପକ୍ଷ ଆଜିଠାରୁ ଆରମ୍ଭ ହେଉଛି। ଏହି ପକ୍ଷକୁ ଅପରପକ୍ଷ କୁହାଯାଏ। ଅପରପକ୍ଷ ଆସନ୍ତା ମାସ 2 ତାରିଖ ଅମାବାସ୍ୟା ତିଥି ପର୍ଯ୍ୟନ୍ତ ଚାଲିବ। ଅପରପକ୍ଷରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରାଯାଇଥାଏ। ପିତୃପୁରୁଷଙ୍କୁ ପିଣ୍ଡଦାନ ତଥା ମହାଳୟ ଶ୍ରାଦ୍ଧ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ସମେତ ଯାଜପୁରର ନାଭିଗୟା, ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ବିନ୍ଦୁସାଗର ପୁଷ୍କରିଣୀ କୂଳରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ। ଏହି ସମୟରେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ହେଉଥିବାରୁ ଦେବାଦେବୀଙ୍କର ଶୟନ କାଳରେ ପିତୃକାର୍ଯ୍ୟ କରିବା କର୍ମକାଣ୍ଡରେ ବ୍ୟବସ୍ଥା ରହିଛି। ସମ୍ବଲପୁର ଜିଲ୍ଲାରେ ବିକାଶ ମେଳାର ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ଆସନ୍ତା 21 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସହରର ମନ୍ଦଲିଆ ପଡ଼ିଆରେ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡ଼ିକୁ ଜନସାଧାରଣଙ୍କୁ ଅବଗତ ଓ ସଚେତନ କରିବା ପାଇଁ ଏହି ବିକାଶ ମେଳାର ଆୟୋଜନ କରାଯାଉଛି। ରାଜ୍ୟରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶାମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିର୍ଦ୍ଦେଶନାମା ଅନୁସାରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଶିକ୍ଷକ ନିଶା ସେବନ କରୁନାହାନ୍ତି ବୋଲି ଲିଖିତ ଭାବେ ସରକାରଙ୍କୁ ଜଣାଇବେ। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଲାଗୁ ହୋଇଥିବା ତମାଖୁମୁକ୍ତ କରିବା ପାଇଁ ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏକ ସର୍ଭେ ଅନୁସାରେ 2019 ମସିହାରେ 13 ବର୍ଷ ବୟସରୁ 15 ବର୍ଷ ବୟସ ମଧ୍ୟରେ 8.5% ସ୍କୁଲ ପିଲା ତମାଖୁ ବ୍ୟବହାର କରିଥାନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 2 ଦିନ ବର୍ଷାର ପରିମାଣ ହ୍ରାସ ପାଇବ, ତେବେ ଆସନ୍ତା ଗୁରୁବାରଠାରୁ ପୁଣି ଥରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।